ରାମଙ୍କୁ ଚାହିଁ କହନ୍ତି ତାରାକାନ୍ତ, ଏଡ଼େ ଅବିବେକୀ କିମ୍ପା ହେଲ ରଘୁନାଥ, ମୁହିଁ ଜାଣିଲି ତୁମ୍ଭେ ତ ଅଟ ନ୍ୟାୟବାଦୀ, ଅକାରଣେ ମୋର ସଙ୍ଗେ ହେଲ ବାଳିକି ଚାହିଁ ଶ୍ରୀ ରଘୁନାଥ, ଧୀରେ କହନ୍ତି ବାଣୀ, ସକଳ ଧର୍ମ ଛାଡ଼ି ଅଧର୍ମ କରୁ ତୁ କପି ମଣି, ସୁଗ୍ରୀବ ତୋର ସାନ ସ୍ୱଦର ତାର ହରିଲୁ, ସେ ଦୋଷେ ତୁ ଜନ୍ତୁ ପତିର ଦଣ୍ଡେ ପ୍ରାଭବୀ ହେଲୁ, ଅର୍ଜିଛୁ ଯାହା ଭୁଞ୍ଜିବୁ ତାହା ଯେ କପି କୂଳ ସାଇଁ, ନିନ୍ଦା ଆମ୍ଭଙ୍କୁ କେଉଁ ଭାଷାକୁ ଆମ୍ଭର ଦୋଷ ନାହିଁ, ଏବେ ତୁ କହ ବ୍ୟଥା ନ ପାଅ ହୃଦୁ କାଢ଼ିବା ସର, ଔଷଧ ଦେଇ ଦେବା ସୁଖାଇ କରି କହ ଶ୍ରୀ ରଘୁ ସାଇଁ ଚରଣେ ରହୁ ମନ, ଶ୍ରୀରାମ ସୀତା ଦୁହିଙ୍କ ପାଦ କରିବି ଦରଶନ। ଏକା ମାତା ଠାରେ ଜାତ ହେଉ ଭାଇ ଭଗ୍ନୀ, ରମଣ ଯେ କରୁ ଆମ୍ଭେ ପଶୁ ଭାବ ଘେନି, ତୁମ୍ଭେ ଯାହା କହୁ ଅଛ ଜିଆଇ ଦେବାକୁ, ବିମାନ ଦୃଶ୍ୟ ହେଲାଣି ସ୍ୱର୍ଗକୁ ଯିବାକୁ, ଏ ମୋହର ଅଙ୍ଗଦ ଯେ ଅଟଇ କୁମର, ଏ ତୁମ୍ଭଙ୍କୁ ଲାଗ ଇହେ ରଘୁ କୁଳ ବୀର। ଅଙ୍ଗଦକୁ ଚାହିଁ ବୋଲେ ବାଳି ବୀର, ଶ୍ରୀରାମଙ୍କୁ ସେବା ତୁ କରିବୁ ନିରନ୍ତର, ଆଜ୍ଞା ପରମାଣେ। ବୀର ମନ ବାଞ୍ଛା ପୂର୍ଣ୍ଣ ଏବେ ହୋଇଲା ତୋହର ଶ୍ରୀରାମଚନ୍ଦ୍ରଙ୍କ ପାଦ ସେବା କରୁଥିବୁ ଖେଳା କଲେ ମୋହରି ପରାୟଣ ସଜିବୁ ଯେଉଁ ହେମ ମାଳ ଦେଇଥିଲେ ସୁନାସୀର ସୁଗ୍ରୀ ଗଳେ ତାହା ଲମ୍ବାଇଲେ ବାଳି ବୀର ଯେତେବେଳେ କଣ୍ଠରୁ କାଢ଼ିଲେ ରତ୍ନମାଳ ତତକ୍ଷଣେ ତାହାଙ୍କୁ ଯେ ଆକର୍ଷିଲା କାଳ ଶ୍ରୀରାମଙ୍କୁ ବୋଲଇ ନାରାଚ ବେଗେ କାଢ଼ ବାଣ ପଟାନ୍ତର କି ଦ୍ୱିତୀୟ ଜମଦାଢ଼ ଗୋଟିଏ ସୂର୍ଯ୍ୟର ତେଜ ସହି ମୁଁ ପାରଇ ତୋହର କିଞ୍ଚିତ ନାରାଚକୁ ମୁଁ ଶ୍ରୀରାମ ଯେ କାଢ଼ିଲେ ତୀକ୍ଷ୍ଣ ସର ବିକଟ ଦିଶଇ ତାର ପୁକୁର ବିବର ସେ ବିବର ଦ୍ୱାର ବାଟେ ବାହାରେ ରକତ ନାରାଚର ଫଳେ ଲାଗି ଅଇଲା ତ ଅନ୍ତ ନାରାଚ ବାହାର ହନ୍ତେ ଜୀବନ ଛାଡ଼ିଲା ବୋଲେ ସଦାଶିବ ସ୍ୱର୍ଗ ଭୁବନକୁ ଗଲା ଆକୁଳ ଯେ ହୋଇ କେଶବ ସନ ଫିଟିଣ ମହିରେ ଲୋଟଇ ଦେଖିଲା ବୀର ପଡ଼ିଛି ଉତ୍ତାନ ହୋଇଣ ଉଚ୍ଚସ୍ୱରେ ରୋଦଇ ଯେ ତରୁଣୀର ତନ ଆହା ପ୍ରାଣନାଥ ମୋତେ କେଣେ ଛାଡ଼ିଗଲ ଅନାଥ ତରୁଣୀ ପ୍ରାୟ ମୋତେ ଏବେ କଲ କେତେ ରୂପେ କହିଲି ମୁଁ କେବେ ନ ମାନିଲ ଖଟ ପଲଙ୍କ ତେଜିଣ ଭୂମିରେ ଶୋଇଲ ଅଙ୍ଗଦ କୁମରକୁ କାହାକୁ ଦେଇଗଲ ବୋଲେ ସଦାଶିବ ଏବେ ପ୍ରାଣ ହରାଇଲ ଶ୍ରୀରାମଙ୍କୁ ଚାହିଁ ତାରା କହି ବଚନ ବିନା ଦୋଷେ ମୋ ପତିଙ୍କି କଲ ହେ ନିଧନ ମୋତେ ପତି କଷ୍ଟ ତୁମ୍ଭେ ଦେଲ ହେ ରାଘବ ଜନକ ନନ୍ଦିନୀ ତୋତେ ପ୍ରାପ୍ତ ନହିବ ଜନକ ନନ୍ଦିନୀ ତୋତେ ପ୍ରାପ୍ତ ଯେ ନୋହୁ ମହାସତୀ ଭାଷା ମୋର ଯୁଗେ ଯୁଗେ ଥାଉ ଏତେ କହି ତାରା ରାଣୀ କହିଲେ ମୌନ କହେ ବୈଶ୍ୟ ସଦାଶିବ ଦିନହୀନ ଜନ ରଘୁନାଥ କହନ୍ତି ବଚନ କିମ୍ପାଇଁ ସୁନ୍ଦରୀ ତୁହେ ଉଚ୍ଛୁକ ପମନ ସତୀପଣ ତୋହର ଯେ ରହୁଏ ଜଗତେ ତୋ ନାମ ଧରିଣ ପାପ ନାଶନ୍ତୁ ସମସ୍ତେ ଏତେ କହି ଅଙ୍ଗଦକୁ କହନ୍ତି ଉତ୍ତର ବାଳିବୀର ଅଟଇ ଯେ ତୋହର ପିଅର ଏହାକୁ ନେଇଣ ବେଗେ ସଂସ୍କାର ତୁ କର ଏତେ କହିଣ ଶ୍ରୀରାମ ବସିଲେ ସେଠାର ଶୁଣିଣ ଅଙ୍ଗଦ ସୁଗ୍ରୀବ ଯେ ହନୁମାନ ବାଳିବୀରକୁ ନେଇଣ କରନ୍ତି ଦହନ ଅଙ୍ଗଦକୁ ମର ତାକୁ ଦେଲେ ଆଜ୍ଞା ପାଇ ଅଙ୍ଗଦ ଯେ ବେଗେ ଚଳିଗଲା, ବୋଲେ ଶିବ ଅଭିଷେକ ଦ୍ରବ୍ୟ ବି ଆଇଲା। ସୁଗ୍ରୀବ ପାଶରେ ତାରା କୁଜେ ବସାଇଣ, କନକ ସ୍ନାନ ଯେ କରା ଅନ୍ତି ତତକ୍ଷଣ, ରୋମା କନ୍ୟା ହସ୍ତ ଧରି ପ୍ରଭୁ ରଘୁବୀର, ବୋଲନ୍ତି ହେ ମିତ୍ର ଶୁଣ ମୋହର ଉତ୍ତର, ରୋମାକୁ ମନରେ ତୁଜେ ନ ଧରିବୁ ରୋଷ, ବଳତ୍କାର କରିଣ ହରିଲା ଇନ୍ଦ୍ର ଶିଷ୍ୟ, ଶୁଣି କରି ସୁଗ୍ରୀବ ଯେ ହରସ ହୋଇଲା, ରୋମା କନ୍ୟା ହସ୍ତ ଧରି ପାଶେ ବସାଇଲା। ଏତୁ ଅନନ୍ତରେ ଶୁଣ ହେମବନ୍ତ ପୁତ୍ରୀ, ରାଜ ଅଭିଷେକ ସଖୀ ମାନେ ଯେ କରନ୍ତି, ଚାମର ଧରିଣ ଉଭା ହେଲେ ନଳ ନୀଳ, ବୀର ଛତ୍ର ଧରିଲେ ଯେ କେଶରୀର ବାଳ, ଜାମ୍ବବ ବସିଣ କୂଳ ଗୋତ୍ର ଉଚ୍ଚାରିଲେ, ବିପ୍ରଗଣେ ଆସିଣ ଯେ ବହୁତ ମିଳିଲେ, ବେଦ ମନ୍ତ୍ର ପଢ଼ିଣ ଯେ ଅଭିଷେକ କଲେ, ଅନ୍ୟ ନାରୀ ଆସିଣ ଯେ ବନ୍ଦାପନା କଲେ। ଆପଣେ ଦେବାଙ୍ଗ ପାଟ ଘେନି ରଘୁସାଇ, ସୁଗ୍ରୀବର ମଥାରେ ବାନ୍ଧିଲେ ବେଗେ ନେଇ, ନାନା ବାଦ୍ୟ ବଜାଇଣ ଅଭିଷେକ କଲେ, ରାଜନୀତି କରିଣ ଆନନ୍ଦେ ବିଳସିଲେ, ଯୁବରାଜ ପଣେ ଶାଢ଼ୀ ଦେଲେ ଅଙ୍ଗଦକୁ, ବୋଲେ ଶିବ ତିଆରିଣ କହିଲେ ତାହାକୁ, ସୁଗ୍ରୀକ ଚାହିଣ ଯେ କହନ୍ତି ଚାପ ଧାରି, ଆମ୍ଭେ ଯାଉଅଛୁ ମିତ୍ର ମାଲ୍ୟବନ୍ତଗିରି। ଚତୁର୍ମାସ୍ୟା ଶେଷ ହେଲେ ସୈନ୍ୟ ଘେନିଯିବ, ମାଲ୍ୟବନ୍ତେ ଆମ୍ଭ ଠାରେ ଭେଟ ଯେ ହୋଇବ, ଯେମନ୍ତ ପ୍ରକାରେ ସୀତା ପାଇବି ମୋହର, ତେମନ୍ତ ବିଚାର ମିତ୍ର କର ହେ ମନର, ଆଜ୍ଞା ମାନି ସୁଗ୍ରୀବ ଯେ ନିଶ୍ଚିନ୍ତେ ରହିଲେ, ଶ୍ରୀରାମ ଲକ୍ଷ୍ମଣ ତହୁଁ ପଥ ବାହିଗଲେ, ମାଲ୍ୟବନ୍ତଗିରିରେ ପ୍ରବେଶ ହେଲେ ଯାଇ, ବୋଲେ ସଦାଶିବ ରାମ ଚରଣ।